ఆకాశవాణి సంవాద పొడుచుంది చందన్ ఘోష్ ముఖ్య సంవాద. ప్రధానమంత్రిଙ୍କ నైజీరియా, బ్రాజిల్ ଓ గువానాకు ଆଜିଠାରୁ 5 ଦିନିଆ ଗସ୍ତ ଆରମ୍ଭ. ଡିଜିଟାଲ ମିଡିଆ ଯୁଗରେ ଭ୍ରମାତ୍ମକ ଖବର ପ୍ରଚାର ଗୁରୁତର ସମସ୍ୟା ସୃଷ୍ଟି କରିପାରେ, କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ. ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ୟୁକ୍ରେନ୍ ସହିତ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ରୁଷ ରାଷ୍ଟ୍ରପତିଙ୍କୁ ଜର୍ମାନ ଚାନ୍ସେଲର୍ଙ୍କ ପରାମର୍ଶ. ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ 5 ମାଓବାଦୀ ନିହତ. ଏବଂ ମହିଳା ଏସିଆ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ଏକ ମ୍ୟାଚ୍ରେ ଚୀନ୍କୁ 3-0 ପରାସ୍ତ କଲା ଭାରତ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ନାଇଜେରିଆ, ବ୍ରାଜିଲ୍ ଓ ଗୁଆନାକୁ 5 ଦିନିଆ ଗସ୍ତରେ ଯାଇଛନ୍ତି। ଏହି ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଆଫ୍ରିକା ଅଞ୍ଚଳରେ ଭାରତର ଘନିଷ୍ଠ ଭାଗିଦାରୀ ଦେଶ ନାଇଜେରିଆକୁ ଏହା ହେଉଛି ତାଙ୍କର ପ୍ରଥମ ଗସ୍ତ। ଗଣତନ୍ତ୍ର ଏବଂ ବହୁପକ୍ଷବାଦ ଭିତ୍ତିରେ ଦୁଇ ଦେଶ ମଧ୍ୟରେ ଥିବା ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ତାଙ୍କର ଏହି ଗସ୍ତ ଏକ ସୁଯୋଗ ସୃଷ୍ଟି କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ଏଥିସହିତ ତାଙ୍କୁ ହିନ୍ଦୀରେ ସ୍ୱାଗତ ବାର୍ତ୍ତାମାନ ପଠାଇଥିବା, ସେଠାରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟ ଏବଂ ନାଇଜେରିଆବାସୀଙ୍କୁ ଭେଟିବା ଲାଗି ସେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତାଙ୍କ ବ୍ରାଜିଲ୍ ଗସ୍ତ ଅବସରରେ ଶ୍ରୀ ମୋଦି ଟ୍ରୋଇକା ସଦସ୍ୟ ଭାବେ 29ତମ G20 ସମ୍ମିଳନୀରେ ଅଂଶଗ୍ରହଣ କରିବା ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, ଗତବର୍ଷ G20 ଅଧ୍ୟକ୍ଷ ଭାବେ ଭାରତର ସଫଳ କାର୍ଯ୍ୟକାଳ ପରେ ଏବେ ଏହା ଲୋକଙ୍କ G20 ଭାବେ ପରିଣତ ହୋଇପାରିଛି। ଏଥିସହିତ ଗ୍ଲୋବାଲ୍ ସାଉଥ୍ର ପ୍ରାଥମିକତାକୁ ମଧ୍ୟ G20 କାର୍ଯ୍ୟସୂଚୀରେ ସ୍ଥାନ ଦିଆଯାଇପାରିଛି। ଏକ ବିଶ୍ୱ, ଏକ ପରିବାର ଓ ଏକ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ ବ୍ରାଜିଲ୍ କର୍ତ୍ତୃପକ୍ଷଙ୍କ ସହିତ ତାଙ୍କର ଏକ ଫଳପ୍ରଦ ଆଲୋଚନା ହୋଇପାରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ଏତଦ୍ବ୍ୟତୀତ G20 ସଦସ୍ୟ ରାଷ୍ଟ୍ରଗୁଡ଼ିକର ନେତୃବୃନ୍ଦଙ୍କ ସହିତ ମଧ୍ୟ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଦିଗରେ ମତ ବିନିମୟ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗୁଆନା ଗସ୍ତ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲ୍ଲୀଙ୍କ ଆମନ୍ତ୍ରଣ କ୍ରମେ 50 ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ସେ ସେଠାକୁ ଯାଉଛନ୍ତି। ଐତିହ୍ୟ, ସଂସ୍କୃତି ଏବଂ ମୂଲ୍ୟବୋଧ ଭିତ୍ତିରେ ଦୁଇ ଦେଶ ମଧ୍ୟରେ ଗଢ଼ି ଉଠିଥିବା ଅନନ୍ୟ ସମ୍ପର୍କକୁ ଏକ ରଣନୀତିକ ଦିଗ ଦେବା ଉପରେ ଉଭୟ ନେତା ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଦ୍ୱିତୀୟ ଭାରତ କ୍ୟାରିକମ୍ ସମ୍ମିଳନୀରେ ଯୋଗଦେବେ। ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଐତିହାସିକ ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ସହଯୋଗକୁ ବୃଦ୍ଧି କରିବା ଦିଗରେ ଏହି ସମ୍ମିଳନୀ ସହାୟକ ହେବ ବୋଲି ଆଶା କରାଯାଉଛି। ଡିଜିଟାଲ ମିଡିଆ ଯୁଗରେ ଭ୍ରମାତ୍ମକ ଖବର ପ୍ରଚାର ଗୁରୁତର ସମସ୍ୟା ସୃଷ୍ଟି କରିପାରେ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଆଜି ଜାତୀୟ ପ୍ରେସ୍ ଦିବସ ଅବସରରେ ନୂଆଦିଲ୍ଲୀରେ ଆୟୋଜିତ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଦେଶରେ ଡିଜିଟାଲ ମିଡିଆ ଏକ ନୂତନ ସୁଯୋଗ ସୃଷ୍ଟି କରିଛି। ଇଣ୍ଟରନେଟ୍ ଓ ମୋବାଇଲ୍ ମାଧ୍ୟମରେ କୋଟି କୋଟି ଜନତାଙ୍କ ନିକଟରେ ଆବଶ୍ୟକ ତଥ୍ୟ ସଫଳତାର ସହ ପହଞ୍ଚି ପାରୁଛି ବୋଲି ସେ କହିଛନ୍ତି। ତେବେ ଅର୍ଥ ବଦଳରେ ଖବର ପ୍ରସାରଣ ବର୍ତ୍ତମାନ ସମାଜ ପାଇଁ ବିପଦ ସାଜିଛି ବୋଲି ଶ୍ରୀ ବୈଷ୍ଣବ ମତବ୍ୟକ୍ତ କରିଛନ୍ତି। ଏହାଦ୍ୱାରା ଉଭୟ ଗଣମାଧ୍ୟମ ଏବଂ ଜନସାଧାରଣଙ୍କର କ୍ଷତି ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଶ୍ରୀ ବୈଷ୍ଣବ କହିଛନ୍ତି, ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ଜରୁରୀକାଳୀନ ପରିସ୍ଥିତି ସମୟରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଦେଶରେ ବର୍ତ୍ତମାନ 35,000 ଅଧିକ ପଞ୍ଜୀକୃତ ଦୈନିକ ସମ୍ବାଦପତ୍ର ସମେତ ହଜାର ହଜାର ସମ୍ବାଦ ପ୍ରସାରଣ ସଂସ୍ଥା କାର୍ଯ୍ୟ କରୁଛି। ଏଠାରେ ସୂଚନା ଦିଆଯାଇପାରେ, 1966 ଆଜିର ଦିନରେ କେନ୍ଦ୍ର ସରକାର ଭାରତୀୟ ପ୍ରେସ୍ କାଉନ୍ସିଲ୍ ଗଠନ କରିଥିଲେ। ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଭାବେ ପରିଚିତ ସମ୍ବାଦପତ୍ରଗୁଡ଼ିକର ସ୍ୱାଧୀନତା ବଜାୟ ରଖିବା ସହ ଏହା ଉପରେ ନଜର ରଖିବା, ଆବଶ୍ୟକ ପରାମର୍ଶ ଦେବା, ସମୀକ୍ଷା କରିବା ଓ ବିବାଦୀୟ ସମ୍ବାଦ ପ୍ରସାରଣ ଉପରେ ବିଚାର କରିବା ଉଦ୍ଦେଶ୍ୟରେ ଏହି ପ୍ରେସ୍ କାଉନ୍ସିଲ୍ ଗଠନ କରାଯାଇଛି। ଚଳିତ ବର୍ଷ ପ୍ରେସ୍ ଦିବସର ବିଷୟବସ୍ତୁ ରହିଛି ଗଣମାଧ୍ୟମର ପରିବର୍ତ୍ତିତ ସ୍ୱରୂପ। ଝାଡ଼ଖଣ୍ଡ ବିଧାନସଭା ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର କାର୍ଯ୍ୟ ଜୋରଦାର ହୋଇଛି। ଆସନ୍ତା 20 ତାରିଖ ଦିନ ଏହି ପର୍ଯ୍ୟାୟ ଲାଗି ମତଦାନ କରାଯିବ ଏବଂ 23 ତାରିଖ ଦିନ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନର ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା କରାଯିବ। ଏନ୍ଡିଏ ଓ ଇଣ୍ଡିମେଣ୍ଟର ବରିଷ୍ଠ ନେତୃବୃନ୍ଦ ବିଭିନ୍ନ ସ୍ଥାନରେ ଜନସମାବେଶ ଓ ରୋଡ୍ ଶୋ ମାନ କରି ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ପ୍ରତି ଜନସାଧାରଣଙ୍କ ସମର୍ଥନ ଲୋଡ଼ୁଥିବା ଦେଖାଯାଉଛି। ବିଜେପିର ବରିଷ୍ଠ ନେତା ଅମିତ ଶାହା ଆଜି ଡୁମ୍କା, ଦେଓଘର ଓ ଗିର୍ଦିହଠାରେ ଅନୁଷ୍ଠିତ ପୃଥକ୍ ପୃଥକ୍ ନିର୍ବାଚନୀ ର୍ୟାଲିରେ ଉଦ୍ବୋଧନ ଦେଇ ରାଜ୍ୟର ଜନଜାତି ବର୍ଗ ଲୋକଙ୍କ କଲ୍ୟାଣ ଲାଗି କେନ୍ଦ୍ରରେ ଥିବା ୟୁପିଏ ସରକାର କୌଣସି ଅର୍ଥ ବରାଦ କରୁନଥିଲେ ବୋଲି ଅଭିଯୋଗ କରୁଛନ୍ତି। ଏହାଛଡ଼ା ହେମନ୍ତ ସୋରେନଙ୍କ ସରକାର ଜନଜାତି ବର୍ଗଙ୍କୁ କେବଳ ଭୋଟ୍ ବ୍ୟାଙ୍କ ଭାବେ ବ୍ୟବହାର କରୁଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ଅନ୍ୟପକ୍ଷରେ ଜାମତାରାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ବିଜେପିର ବରିଷ୍ଠ ନେତା ତଥା ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଦାୟିତ୍ୱରେ ଥିବା ହିମନ୍ତ ବିଶ୍ୱଶର୍ମା କହିଛନ୍ତି ହେମନ୍ତ ସୋରେନ ଜନସାଧାରଣଙ୍କୁ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି, ତେଣୁ ଶ୍ରୀ ସୋରେନଙ୍କ ସରକାରକୁ ଗାଦିଚ୍ୟୁତ କରିବା ଲାଗି ନିର୍ବାଚନ ହିଁ ପ୍ରକୃତ ସମୟ ବୋଲି ଶ୍ରୀ ଶର୍ମା କହିଛନ୍ତି। ସେହିଭଳି ଡୁମକା ଓ ଜାମତାରାରେ ଦଳର ବରିଷ୍ଠ ନେତା ତଥା ଚଳଚ୍ଚିତ୍ର ତାରକା ମିଥୁନ ଚକ୍ରବର୍ତ୍ତୀ ଓ ଶିବରାଜ ସିଂ ଚୌହାନ ଚମ୍ପେଇ ସୋରେନଙ୍କ ସମେତ ବହୁ ନେତୃବୃନ୍ଦ ଏନ୍ଡିଏ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆଜି ଜାମତାରା ଓ ଖିଜ୍ରିଠାରେ ଅନୁଷ୍ଠିତ ଦୁଇଟି ପୃଥକ୍ ଜନସମାବେଶରେ ଉଦ୍ବୋଧନ ଦେଇଛନ୍ତି। କେନ୍ଦ୍ରର ବିଜେପି ସରକାର ଝାଡ଼ଖଣ୍ଡ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ସହ ରାଜ୍ୟର ଖଣିରୁ ମିଳୁଥିବା ରାଜସ୍ୱର ଉଚିତ ଭାଗ ପ୍ରଦାନ କରୁନାହିଁ ବୋଲି ଶ୍ରୀ ଖଡ୍ଗେ ଅଭିଯୋଗ କରିଛନ୍ତି। ଜେଏମ୍ଏମ୍ର ବରିଷ୍ଠ ନେତା ତଥା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଡୁମକାରେ ଆୟୋଜିତ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ବିଜେପି ତାଙ୍କ ସରକାରକୁ ଭୟ ଦେଖାଉଛି ବୋଲି ଅଭିଯୋଗ କରିଛନ୍ତି। ରାଜ୍ୟରେ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଥିବା ବେଳେ କେନ୍ଦ୍ର ସରକାର ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାର ଦୁରୁପଯୋଗ କରୁଛନ୍ତି ବୋଲି ଶ୍ରୀ ସୋରେନ କହିଛନ୍ତି। ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ନିର୍ବାଚନ ଆୟୋଗ ଉଭୟ ବିଜେପି ଓ କଂଗ୍ରେସକୁ ପୃଥକ୍ ପୃଥକ୍ ନୋଟିସ୍ ଜାରି କରିଛନ୍ତି। ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସର ଷ୍ଟାର୍ ପ୍ରଚାରକମାନେ ଏହି ଆଚରଣ ବିଧି ଉଲ୍ଲଂଘନ କରିଥିବା ସମ୍ପର୍କରେ ପରସ୍କର ବିରୋଧରେ କରିଥିବା ଅଭିଯୋଗ ଆଧାରରେ ଆୟୋଗ ଏହି ପଦକ୍ଷେପ ନେଇଛନ୍ତି। ଆୟୋଗଙ୍କ ପକ୍ଷରୁ ବିଜେପି ସଭାପତି ଜେପି ନଡ୍ଡା ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ଆଜି ଦୁଇଟି ପୃଥକ୍ ନୋଟିସ୍ ଜାରି କରାଯାଇ ଆସନ୍ତା ସୋମବାର ଅପରାହ୍ନ ଗୋଟାଏ ସୁଦ୍ଧା ଏହାର ଉତ୍ତର ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ୟୁକ୍ରେନ୍ ସହିତ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ଜର୍ମାନ୍ ଚାନ୍ସେଲର ଓଲାଫ୍ ସ୍କଲ୍ଜ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କୁ ପରାମର୍ଶ ଦେଇଛନ୍ତି। ଗତକାଲି ଶ୍ରୀ ପୁତିନ୍ଙ୍କ ସହିତ ଟେଲିଫୋନ୍ ଯୋଗେ କଥାବାର୍ତ୍ତା ସମୟରେ ଜର୍ମାନ୍ ଚାନ୍ସେଲର କହିଛନ୍ତି ଉତ୍ତର କୋରିଆର ସୈନ୍ୟକୁ ରୁଷିଆ ମୁତୟନ କରିବା ଦ୍ୱାରା ୟୁକ୍ରେନ୍ ସହ ଦ୍ୱନ୍ଦ୍ୱ ବୃଦ୍ଧି ପାଇଛି, ତେଣୁ ଏହି ଯୁଦ୍ଧକୁ ସମାପ୍ତ କରିବା ସହିତ ୟୁକ୍ରେନ୍ଠାରୁ ରୁଷିଆ ସୈନ୍ୟ ଅପସରଣ କରିବାକୁ ସେ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ନାଟୋର ଆକ୍ରମଣାତ୍ମକ ନୀତି ଯୋଗୁଁ ହିଁ ଆଜି ଯୁଦ୍ଧ ଭଳି ସ୍ଥିତି ଉପୁଜିଛି ବୋଲି ଶ୍ରୀ ପୁତିନ୍ ମତବ୍ୟକ୍ତ କରିଛନ୍ତି। ଶ୍ରୀ ପୁତିନ୍ ଜର୍ମାନ୍ ଚାନ୍ସେଲରଙ୍କ ସହିତ ବିଭିନ୍ନ ଦ୍ୱିପକ୍ଷୀୟ ସମ୍ପର୍କ ସଶକ୍ତ କରିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିବା ଜଣାପଡ଼ିଛି। ଜାମ୍ମୁ କାଶ୍ମୀରରେ ଖୁବ୍ ଶୀଘ୍ର ପଞ୍ଚାୟତ ଓ ପୌର ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି। ଆଜି ଜାମ୍ମୁ ସହରର ଉପକଣ୍ଠରେ ଅବସ୍ଥିତ ଝିରି ଗ୍ରାମରେ ଆୟୋଜିତ ଝିରିମେଳା ପରିଦର୍ଶନ କରିବା ସହିତ ବାବା ଜିତୋଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ସିହ୍ନା କହିଛନ୍ତି ଏକ ସଶକ୍ତ ଦେଶ ଗଠନ ଦିଗରେ ବାବା ଜିତୋଙ୍କର ତ୍ୟାଗ ସମାଜକୁ ପ୍ରେରଣା ଯୋଗାଉଛି। ଝିରିମେଳାର ସମୃଦ୍ଧ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟ ଉପରେ ଆଲୋକପାତ କରି ସେ କହିଛନ୍ତି ଏହି ବାର୍ଷିକ ମେଳା ମାନବ ଜାତିକୁ ପୋଷଣ ଓ ସେବା କରିବା ଦିଗରେ ଚାଷୀ ପରିବାରଗୁଡ଼ିକର ତ୍ୟାଗ ସମ୍ପର୍କରେ ଆମକୁ ସ୍ମରଣ କରାଇଥାଏ। ଜାମ୍ମୁ କାଶ୍ମୀରରେ କୃଷିକ୍ଷେତ୍ରର ରୂପାନ୍ତରୀକରଣ ଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ବୋଲି ଉପରାଜ୍ୟପାଳ କହିଛନ୍ତି। ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଉତ୍ତର ଆବୁଜମାଦରେ ସୁରକ୍ଷାକର୍ମୀଙ୍କ ଗୁଳିରେ ପାଞ୍ଚ ଜଣ ମାଓବାଦୀ ନିହତ ହୋଇଛନ୍ତି, ସେଥିମଧ୍ୟରେ ଦୁଇ ଜଣ ମହିଳା ମାଓବାଦୀ ଅନ୍ତର୍ଭୁକ୍ତ। ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ବିଏସ୍ଏଫ୍ ଏସ୍ଟିଏଫ୍ ଓ ଡିଆର୍ଜି ପକ୍ଷରୁ ସେଠାରେ ମିଳିତ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ଏହି ସମୟରେ ମାଓବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ, ମାତ୍ର ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ପାଞ୍ଚ ଜଣ ନିହତ ହୋଇଛନ୍ତି। ଅନ୍ୟପକ୍ଷରେ ଏହି ଗୁଳି ବିନିମୟ ଘଟଣାରେ ଦୁଇ ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବା ଜଣାଯାଇଛି। ସେମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେମାନେ ବିପଦମୁକ୍ତ ବୋଲି ଡାକ୍ତର କହିଛନ୍ତି। ମହିଲା ଏସିଆ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଆଜି ରାଜଗିରିଠାରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଭାରତ ଚୀନ୍କୁ 3-0 ଗୋଲ୍ରେ ପରାସ୍ତ କରିଛି। ଏଥିସହିତ ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିଥିବା ଚାରୋଟି ମ୍ୟାଚ୍ରେ ଅପରାଜୟ ରହିବା ସହିତ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଭାରତ ପକ୍ଷରୁ ସଙ୍ଗୀତା ସାଲିମା ଓ ଦୀପିକା ଗୋଲ୍ଗୁଡ଼ିକ ସ୍କୋର କରିଛନ୍ତି। ଅଧିନାୟକ ସାଲିମା ଟେଟେଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଛି। ଆସନ୍ତାକାଲି ଅପରାହ୍ନ 4:45 ଭାରତ ଏହି ପ୍ରତିଯୋଗିତାର ଏକ ମ୍ୟାଚ୍ରେ ଜାପାନକୁ ଭେଟିବ। ଆଜି ଅନୁଷ୍ଠିତ ଅନ୍ୟ ମ୍ୟାଚ୍ଗୁଡ଼ିକରେ ଜାପାନ ମ୍ୟାଲେସିଆକୁ 2-1 ଏବଂ କୋରିଆ ଥାଇଲାଣ୍ଡକୁ 4-0 ଗୋଲ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀଙ୍କର ନାଇଜେରିଆ ବ୍ରାଜିଲ ଓ ଗୁଆନାକୁ ଆଜିଠାରୁ 5-ଦିନିଆ ଗସ୍ତ ଆରମ୍ଭ। ଡିଜିଟାଲ ମିଡିଆ ଯୁଗରେ ଭ୍ରମାତ୍ମକ ଖବର ପ୍ରଚାର ଗୁରୁତର ସମସ୍ୟା ସୃଷ୍ଟି କରିପାରେ କହିଲେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ। ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ଲାଗି ୟୁକ୍ରେନ୍ ସହିତ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ କରିବାକୁ ରୁଷ ରାଷ୍ଟ୍ରପତିଙ୍କୁ ଜର୍ମାନ୍ ଚାନ୍ସେଲରଙ୍କ ପରାମର୍ଶ ଏବଂ ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କ ଗୁଳିରେ 5 ମାଓବାଦୀ ନିହତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।